ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ଐତକା ନିଯୁକ୍ତି ସୁଯୋଗ ସୃଷ୍ଟି କରବାର୍ ଲାଗି ସରକାର କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ମୂଲ ହେଲା ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ 2024। ରାଜ୍ୟର 19 ଜିଲ୍ଲାନ ଚାଲିଛେ ଯକ୍ଷ୍ମା ନିରାକରଣ ଅଭିଯାନ। ବରପାଲିଠାନେ ଆଜିଠାନୁ ମୂଲ ହେଲା 3-ଦିନିଆ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ। ଆଉର୍ ପୁରୀଠାନେ ଆଜିଠାନୁ ମୂଲ ହେଲା 68 ବିଚ୍ ଭଲିବଲ ଚାମ୍ପିୟନସିପ୍। ଏଥର ପୁରା ଖବର। ରାଇଜେ ଐତକା ନିଯୁକ୍ତି ସୃଷ୍ଟି କରବାର୍ ଲାଗି ସରକାର କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। 3-ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର 2 ଦିନେ ଆଜି ଉପରବେଲା ମୁଖ୍ୟମନ୍ତ୍ରୀ ଜିଲ୍ଲା ଅଡିଟୋରିୟମ୍ନ ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବଟି ଯୋଗ ଦେଇକରି କହିଛନ୍ତି, କେନ୍ଦୁଝରନୁ ଦିଲ୍ଲୀକେ ବହୁତ ଜଲ୍ଦି ସବୁଦିନିଆ ଟ୍ରେନ୍ ଚାଲ୍ବା। ପୁରୁଣା ସହର ସିଦ୍ଧମଠଠାନେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଗୋଟିଏ ଭୂମିପୂଜନ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ଇତାର ଉତ୍ରୁ ହ୍ୟାଣ୍ଡବଲ୍ ପଡ଼ିଆନ ଚାଲିଥିବା ସବ୍ ଜୁନିୟର ହ୍ୟାଣ୍ଡବଲ୍ ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବଟି ଯୋଗ ଦେଇକରି ବିଜୟୀ ଦଳକେ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆର୍ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଞ୍ଜବେଳେ କାଳିପଡ଼ିଆନ ହେବାର୍କେ ଥିବା ଗୁନାସିକା ମହୋତ୍ସବକେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା କାଲିଠାନୁ 5-ଦିନିଆ ଗସ୍ତଥି ଦିଲ୍ଲୀ ଆର୍ ରାଜସ୍ଥାନ ଯିବେ। ଆଇବା 19, 20 ଆର୍ 21 ତାରିଖଥି ରାଜସ୍ଥାନଠାନେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବେ ବୋଲି ସୂଚନା ମିଳିଛି। ରାଜସ୍ଥାନଠାନେ 55 ଜିଏସ୍ଟି ବୈଠକଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେବେ। ସିଆଡ଼େ 21, 22 ଆର୍ 23 ତାରିଖଥି ଦିଲ୍ଲୀ ଗସ୍ତ କରିକି ମୁଖ୍ୟମନ୍ତ୍ରୀ ପ୍ରାକ୍ ବଜେଟ୍ ବୈଠକଥି ଯୋଗ ଦେବେ ବୋଲି ସୂଚନା ମିଳିଛି। ଜାତୀୟ ଶିକ୍ଷା ଗବେଷଣା ଆର୍ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଆଇବା ବଚ୍ଛନ୍ନୁ କେତେଟା ବହି ଶସ୍ତା କରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସଂସଦନ ଇତାକେ ନେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ ଯେ ଏନ୍ସିଇଆର୍ଟି ଆଇବା ଶିକ୍ଷା ବଚ୍ଛନ୍ନୁ 15 ଗୁଣାତ୍ମକ ମାନର ପୁସ୍ତକ ପ୍ରକାଶ କରିକି ଶସ୍ତାଥି ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେବା। 2026-27 ଶିକ୍ଷା ବଚ୍ଛନ୍ନୁ ନୂଆ ଶିକ୍ଷାନୀତି ଅନୁସାରେ 9 ଆର୍ 10 କ୍ଲାସ୍ ତକ୍ ପରିବର୍ତ୍ତିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା। ଭୁବନେଶ୍ୱର ଆଦିବାସୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ 2024 ଆଜି ମୂଲ ହୋଇଛି। 3-ଦିନିଆ ଇ ଉତ୍ସବଥି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉଦ୍ଘାଟନ କରିଛନ୍। ଇ ଉଦ୍ଧେ ମନ୍ତ୍ରୀ ଶ୍ରୀ ନାୟକ ସର୍ଗିଫୁଲ ଉତ୍ସବ କିଶୋର ସୃଜନ ଶକ୍ତିକେ ଆହୁରି ବରକସ କରବା ବୋଲି କହିଛନ୍। ଆଜି 2024 10 କ୍ଲାସ୍ ବୋର୍ଡ ପରୀକ୍ଷାର୍ଥୀ ଭଲ୍ କରିଥିବା 10 ଅନୁସୂଚୀ ଜନଜାତି ଆର୍ ଜାତି 10 ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ 5,000 ଲେଖା ପୁରସ୍କାର ଦେଇଥିଲେ। ଇନ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ଭିଲ୍ ଚାଲିଛି। ରାଜ୍ୟର ଗ୍ରାମାଞ୍ଚଳମାନଙ୍କେ ଆବାସ ସର୍ଭେ କାମ ଆଇବା 2 ଭିତରେ ସର୍ବା ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍ ଯେ ଗ୍ରାମସଭାମାନଙ୍କ ଜରିଏ ଫି ଗାଁଥି ସଚେତନ କରାଯାଉଛି ଆର୍ ଲୋକମାନଙ୍କୁ ସାମିଲ କରାଯାଉଛି। ବିଭାଗର ପ୍ରଶିକ୍ଷକମାନେ ଗାଁ ଗାଁ ବୁଲିକରି ଲୋକ ସଚେତନ କରୁଛନ୍। ଯେନ୍ମାନେ ଆବାସ ତାଲିକାନୁ ବାଦ ପଡ଼ିଯାଇଥିଲେ ଏହାଦେ ସମକୁ ଇ ସର୍ଭେ ଜରିଏ ତାଲିକାଭୁକ୍ତ କରାଯିବା। ପଞ୍ଚାୟତରାଜ ବିଭାଗ ଇ ସର୍ଭେକେ ଐତକା ଗୁରୁତ୍ୱ ଦେଉଛେ ଆର୍ ମନ୍ତ୍ରୀମାନେ ଭିନ୍ ଭିନ୍ ଜିଲ୍ଲା ଗସ୍ତ ସମିତି ଆବାସ ସର୍ଭେ ସମୀକ୍ଷା କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍। 100 ତକ୍ ହେବାର୍କେ ଥିବା ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଗଲା 7 ମୂଲ ହୋଇଛି। ରାଜ୍ୟର ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଆର୍ ସୁନ୍ଦରଗଡ଼ ସହିତ 19 ଯକ୍ଷ୍ମା ପ୍ରବଣ ଜିଲ୍ଲାନ ଏହି କାର୍ଯ୍ୟକ୍ରମ ଆଜିଠାନୁ ମୂଲ ହୋଇଛି। 60 ଐତକା ବୟସର ଲୋକ, ମଧୁମେହ ପୀଡ଼ିତ, ଅପପୁଷ୍ଟିର ଶିକାର କି ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତି, ଧୂମପାନ ଆଉ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସହିତ 5 ଭିତରେ ଯକ୍ଷ୍ମାଥି ସଂକ୍ରମିତ ହୋଇଥିବା ଲୋକକୁ ଚିକିତ୍ସା କରାଯାଇକରି ଯକ୍ଷ୍ମା ନିରାକରଣ କାମଥି ସାମିଲ କରାଯାଇଛି। ଭାରତକେ ଯକ୍ଷ୍ମା ମୁକ୍ତ କରବାର୍ ଲାଗି ସାରା ଦେଶେ ଚାଲୁଥିବା 100 ଯକ୍ଷ୍ମା ନିରାକରଣ ଅଭିଯାନକେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ତୁର୍ତ୍ତି କରାଯାଇଛି। ଜିଲ୍ଲାଥି ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରବାର୍ ସଙ୍ଗେ ଇ ରୋଗ ନିରାକରଣ ଲାଗି କ୍ଷେତ୍ରୀୟ ସ୍ତରଥି ସ୍ୱାସ୍ଥ୍ୟକର୍ମୀମାନଙ୍କ ସହଯୋଗଥି ପରୀକ୍ଷଣ ଆର୍ ମାହାଲିଆ ଔଷଧ ବାଣ୍ଟବାର କାମ ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲାଥି ଚାଲିଥିବା ଯକ୍ଷ୍ମା ନିରାକରଣ ଅଭିଯାନ ବାବଦେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ ଗୁରୁ କହିଛନ୍।
ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଗତ 7 24 ମାର୍ଚ୍ଚ 2025 ଯାଏଁ 100 ଯକ୍ଷ୍ମା ନିରାକରଣ ଅଭିଯାନ ଚାଲୁଅଛି। ବର୍ତ୍ତମାନ ଆମ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ 236 ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି ଏବଂ ସମସ୍ତ ରୋଗୀ ନିକ୍ଷୟ ପୋଷଣ ଯୋଜନାରେ ଅନ୍ତର୍ଭୁକ୍ତ। ଯେମିତି ଜଣେ ବି ଯକ୍ଷ୍ମା ରୋଗୀ ଲୁକ୍କାୟିତ ଭାବରେ ରହିନଥିବେ ସେଥିପାଇଁ ଚିହ୍ନଟ ପ୍ରକ୍ରିୟାକୁ ବ୍ୟାପକ କରି ତାଙ୍କୁ ଚିକିତ୍ସା ପ୍ରଦାନ ପୂର୍ବକ 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ ଲକ୍ଷ୍ୟ ହାସଲ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇ ବଛରର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାର ଲାଗି ବିଶିଷ୍ଟ ଲେଖକ ପ୍ରଫେସର ବୈଷ୍ଣବ ଚରଣ ସାମଲ ମନୋନୀତ ହୋଇଛନ୍। ତାଙ୍କର ବହି ଭୂତି ଭକ୍ତି ବିଭୂତି ଲାଗି ତାଙ୍କୁ ଏ ପୁରସ୍କାର ମିଳିବା। ପ୍ରବନ୍ଧ ଆର୍ ସମାଲୋଚନା କ୍ଷେତ୍ରଥି ଆଗଧାଡ଼ି ଲେଖକମାନଙ୍କର ଭିତରେ ପ୍ରଫେସର ସାମଲଙ୍କର ବହି ଭୂତି ଭକ୍ତି ବିଭୂତି ରହିଛି। ପ୍ରଫେସର ସାମଲ ଉତ୍କଳ ବିଶ୍ୱବିଦ୍ୟାଳୟ ଆର୍ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ବରିଷ୍ଠ ଅଧ୍ୟାପକ ଭାବେ କାମ କରିଆସୁଛନ୍। ପୁରସ୍କାର ଘୋଷଣା ଉତ୍ତରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍। ଶ୍ରୀ ସାମଲ ଓଡ଼ିଆ ସାହିତ୍ୟଥି ନିଜର ଗୋଟିଏ ଅଲଗ ପରିଚୟ ବନେଇକରି ରାଜ୍ୟକେ ଗର୍ବିତ କରିଥିବାରୁ ଧନ୍ୟବାଦ ବୋଲି ଶ୍ରୀ ପ୍ରଧାନ କହିଛନ୍। ପୁରୀ ଶ୍ରୀମନ୍ଦିରଠାରେ ଆଜି ଦିବା ପହୁଡ଼ ନୀତି ହୋଇଯାଇଛି। ମହାପ୍ରଭୁଙ୍କର ଏହି ନୀତି ଲାଗି ଦ୍ୱିପହର 2:30 ବେଲବୁଡ଼ର 5:55 ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସେଡ଼େ ମନ୍ଦିର ରତ୍ନଭଣ୍ଡାର ମରାମତି କାମ ଇ ନୀତି ଲାଗି ଆଜ ବନ୍ଦ ରହିଥିଲା। ଆର୍ ଆଇବା କାଲିଠାନୁ ଧାରିଜ ସମୟ ଅନୁସାରେ ରତ୍ନଭଣ୍ଡାର ମରାମତି କାମ ମୂଲ ହେବା। ବରଗଡ଼ ଜିଲ୍ଲା ବରପାଲି ବାଳକ ହାଇସ୍କୁଲ ପଡ଼ିଆ ନ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 2024-25 ହୋଇଯାଇଛି। ସ୍କୁଲ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଛନ୍। ପ୍ରଦର୍ଶନୀଥି ରାଜ୍ୟର ଫି ଜିଲ୍ଲାର 6 ଲେଖା ବାଲ ବୈଜ୍ଞାନିକ ଉପସ୍ଥିତ ରହିକରି 7 ବିଷେଥି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏଥି 210 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀ ଆଇବା 20 ତକ ଚାଲବା। ଆଜି ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ। ପ୍ରବାସୀ ଶ୍ରମିକ ଆର୍ ସେମାନଙ୍କର ପରିବାରର ଅଧିକାର ଆର୍ ସୁରକ୍ଷା ସହିତ ଦେଶ ଆର୍ ସମାଜ ଗଠନ୍ତି ସେମାନଙ୍କର ଅବଦାନ ବାବଦେ ଲୋକକୁ ଜନାବାର ଲାଗି 2000 ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତିଥି ଲାଖ ଲାଖ ପ୍ରବାସୀଙ୍କର ଅବଦାନକେ ମନେ ପକାଇକରି ସେମାନଙ୍କର ମାନବିକ ଅଧିକାରକେ ସମ୍ମାନ ଦେବାର ଆର୍ ସଚେତନତା ସୃଷ୍ଟି କରବାର ଇ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ସିଆଡ଼େ ଇ ସମୟ ଭିତରେ ସାରା ପୃଥିବୀର ପାଖାପାଖି 28 ଲୋକ ପ୍ରବାସୀ ଭାବେ ରହୁଛନ୍, ଯେନ୍ଟାକି ବିଶ୍ୱ ଜନସଂଖ୍ୟା 3.6% ଆଏ। ସିଆଡ଼େ 17 ଲୋକ ଓଡ଼ିଶାନୁ ଅଲଗା ରାଜ୍ୟକେ ପ୍ରବାସୀ ଭାବେ ବିସ୍ଥାପିତ ହେସନ୍। ବଲାଙ୍ଗୀରନ ଆଇବା 5 ମୂଲ ହେବା ମଠଖାଇ ମହୋତ୍ସବ। ସହରର ମହାଲକ୍ଷ୍ମୀ ନଗର ସଂସ୍କୃତି ମଣ୍ଡପଠାରେ ଆଜି ମହୋତ୍ସବ ପ୍ରଚାର କମିଟିର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ମହୋତ୍ସବଥି ଭିନ୍ ଭିନ୍ ଭାଷା ନାଟକ ଆର୍ ସାଂସ୍କୃତିକ କଳା ପ୍ରଦର୍ଶନ ହେବା। ଇ ବଛର ଭିଲ୍ 5 ବିଶିଷ୍ଟ ବ୍ୟକ୍ତିଙ୍କୁ ମଠଖାଇ ସମ୍ମାନ ଦିଆଯିବା ବୋଲି ସୂଚନା ମିଳିଛି। ରାଜ୍ୟ ସ୍କୁଲ ସ୍ପୋର୍ଟସ୍ ଏସୋସିଏସନ୍ ଆର୍ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫୁ ପୁରୀ ନୀଳାଦ୍ରୀ ବିଚ୍ଠାରେ 68 ବିଚ୍ ଭଲିବଲ ଚାମ୍ପିୟନସିପ୍ ଆଜି ଉଦ୍ଘାଟିତ ହୋଇଯାଇଛି। 4 ତକ୍ ଚାଲବାର୍କେ ଥିବା ଇ ଚାମ୍ପିୟନସିପ୍ଥି ଦେଶର ଭିନ୍ ଭିନ୍ ଜାଗାନୁ ମୋଟ 12 ଦଲ୍ ଇଥି ଭାଗ ନେଇଛନ୍। ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ରେଲ୍ଥି ଯାତ୍ରୀମାନେ ମାହାଲିଆ ଯା ଆସ କରିପାରିବେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେଆଡ଼େ ଏହି ଖବରକେ ରେଲ୍ ମନ୍ତ୍ରଣାଳୟ ଆଜି ଖଣ୍ଡନ କରିଛି। ଏଇଟା ଗୋଟିଏ ଭୁଲ ଖବର ଆର୍ ବିଭ୍ରାନ୍ତିକର ବୋଲି ବିଭାଗ ସ୍ପଷ୍ଟ କରିଛି। ବିନା ଟିକେଟ୍ଥି ଯାତ୍ରା କରବାଟା ଦଣ୍ଡନୀୟ ଅପରାଧ ଆଏ। ମହାକୁମ୍ଭ ମେଳା କି ଅଲଗା କେନ୍ସି ପର୍ବକେ ଟ୍ରେନ୍ଥି ମାହାଲିଆ ଯାତ୍ରା କରବା ଲାଗି କିଛି ବ୍ୟବସ୍ଥା ନାଇଁନ ବୋଲି ମନ୍ତ୍ରଣାଳୟ ତରଫୁ ସୂଚନା ଦିଆଯାଇଛି। ପଶ୍ଚିମା ଝଡ଼ ପ୍ରଭାବଥି ଆଇବା ସୋମବାର ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଟିକେ ରଚେ ବର୍ଷା ସାଙ୍ଗେ ପାଗ ବାଦଲିଆ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 2 ଭିତରେ ରାତିର ସବୁନୁ କମ୍ ତାପମାତ୍ରା 2-3 ତକ୍ ବଢ଼ବା। ଆଜ ରାଜ୍ୟର ସବୁନୁ କମ୍ ତାପମାତ୍ରା ରାଉରକେଲାନ 7.2 ଥିବାର ବେଳେ ଝାରସୁଗୁଡ଼ାନ 8.6, ସୁନ୍ଦରଗଡ଼ନ 8.1 ରେକର୍ଡ କରାଯାଇଛି। ସେଆଡ଼େ କଳାହାଣ୍ଡି ମାଲକାନଗିରି କୋରାପୁଟ ଗଞ୍ଜାମ ଗଜପତି କନ୍ଧମାଳ ରାୟଗଡ଼ା ଆର୍ ପୁରୀ ଜିଲ୍ଲାନ ଆଜ ଘଡ଼ଘଡ଼ି ସାଙ୍ଗେ କମ୍ନୁ ମଧ୍ୟମ ବର୍ଷା ହୋଇପାରେ ବୋଲି ବିଭାଗ କହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଲାକାଲ କନ୍ଧମାଳ ଜିଲ୍ଲାର ଘୁମସର ଉଦୟଗିରିନ ରାତିର ସବୁନୁ କମ୍ ତାପମାତ୍ରା 4.7 ରେକର୍ଡ କରାଯାଇଥିଲା। ଶେଷ ମୁଖ୍ୟ ଖବର ଫେରଘେ। ରାଇଜେ ଅଏତକା ନିଯୁକ୍ତି ସୁଯୋଗ ସୃଷ୍ଟି କରବା ଲାଗି ସରକାର କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ମୂଲ ହେଲା ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ 2024। ରାଜ୍ୟର 19 ଜିଲ୍ଲାନ ଚାଲିଛି ଯକ୍ଷ୍ମା ନିରାକରଣ ଅଭିଯାନ। ବରପାଲିଠାରେ ଆଜିଠାନୁ ମୂଲ ହେଲା 3 ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ। ଆଉର୍ ପୁରୀଠାରେ ଆଜିଠାନୁ ମୂଲ ହେଲା 68 ବିଚ୍ ଭଲିବଲ ଚାମ୍ପିୟନସିପ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।